ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ମୋର ପାପ ବଢ଼ି ଗଲା କେତେ, ମୋର ପାପ ବଢ଼ି ଗଲା କେତେ, ଅନ୍ୟାୟ ଅଧର୍ମ ଯେତେ ନୀତି ବଢ଼ୁଅଛି ସେତେ, ଲମ୍ବା ଦୌଡ଼ି ମୋ ବେକେ ବନ୍ଧା ହୋଇ ଅଛି ସେତେ, କ୍ଷମା କର ପ୍ରଭୁ ଜୀବନରେ ମୋତେ, ମୋର ପାପ ବଢ଼ି ଗଲା କେତେ, ମୋର ପାପ ବଢ଼ି ଗଲା କେତେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ଭାବୁଥିଲି ଦିନେ ଗର୍ବ ଅଭିମାନେ ସଞ୍ଚୟ କରିବି ଧନ ଜନ ଯୌବନ, ବିନା ପରିତ୍ରାଣ ଭାବନା ତ ଶୂନ୍ୟ ମୂଲ୍ୟହୀନ ହୋଇ ଏ ସଂସାରେ ଦିନେ ନା ଦିନେ ବିଲୀନ, ତୁମଠାରେ ଅଛି ଯେଉଁ ଧନ ପ୍ରଭୁ କର ମତେ ତୁମେ ଦାନ, ହେବ ପରିତୃପ୍ତ ଆଜି ଏ ତୃଷିତ, ପ୍ରଭୁ ଧରି ତୁମ ଶ୍ରୀଚରଣ, ପ୍ରଭୁ ଧରି ତୁମ ଶ୍ରୀଚରଣ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ଏହି ମିଛର ସଂସାରେ କରିବ ଅଥୟ ପ୍ରଭୁ ମତେ ଶୟତାନ, ନାହିଁ ମୋ ସକତି ପାରିବାକୁ ସହି ପ୍ରଭୁ, ନହେଲେ ତୁମେ ସହାୟ ହୁଅ ତୁମେ ମୋ ଆଶ୍ରୟ, ଆହେ ଆସ ପ୍ରିୟ ଧର୍ମମୟ ପ୍ରିୟ ତୁମ ଚିର ବାସସ୍ଥାନ, କରୁଥିବି ପ୍ରଶଂସା ତୁମର ଗାଇ ବଜି ମୁଖେ ତୁମ ନାମ, ଗାଇ ବଜି ମୁଖେ ତୁମ ନାମ, ସଂସାର ଜାଲରେ ଅଛି ମୁଁ ସଂସାର ଜାଲରେ ପଡ଼ି ଅଛି ମୁଁ ଯେ ମୋର ପାପ ବଢ଼ି ଗଲା କେତେ ମୋର ପାପ ବଢ଼ି ଗଲା କେତେ ଅନ୍ୟାୟ ଅଧର୍ମ ଯେତେ ନୀତି ବଢ଼ୁଅଛି ସେତେ ଲମ୍ବା ଦୌଡ଼ି ମୋ ବେକେ ବନ୍ଧା ହୋଇ ଅଛି ସେତେ କ୍ଷମା କର ପ୍ରଭୁ ଜୀବନରେ ମୋତେ ମୋର ପାପ ବଢ଼ି ଗଲା କେତେ ମୋର ପାପ ବଢ଼ି ଗଲା କେତେ ମୋର ପାପ ବଢ଼ି ଗଲା କେତେ ମୋର ପାପ ବଢ଼ି ଗଲା କେତେ
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା
ଘୋଳା ବିନ୍ଧା। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମେ ଭଲ ଭାବେ ଯତ୍ନ ନେବା ତାହେଲେ ଆମେ ଦୀର୍ଘ ବର୍ଷ ବଞ୍ଚିବା ଆଉ ତାହାଙ୍କର ଉପହାରକୁ ଅନୁଭବ କରିପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଏକିଂ ଅଫ୍ ଲିମ୍ସ ବା ଘୋଳା ବିନ୍ଧା। ଏହି ସ୍ୱାସ୍ଥ୍ୟ ଆଲୋଚନାରୁ ଆପଣମାନଙ୍କୁ କିଛି ବି ଉପକାର ହେଉଛି, ଏହା ଏକ ଆନନ୍ଦିତ କଥା। ତାହେଲେ ଚାଲନ୍ତୁ ଏହି ବିଷୟରେ ଜାଣିନେବା। କଲା କୁଦୁଦୁରା ପତ୍ରକୁ ବାଟି ପାଦରେ ଲେପ ଦେଲେ ଗୋଡ଼ ଘୋଳା ବିନ୍ଧା ଦୂର ହୁଏ। ଗରମ ପାଣିରେ କିଛି ସମୟ ପାଦକୁ ବୁଡ଼ାଇ ରଖ। ସେହି ପାଣିରେ ଆଣ୍ଠୁ ନିକଟରୁ ତଳକୁ ବାରମ୍ବାର ଧୋଇଲେ ଘୋଳା ବିନ୍ଧା ଭଲ ହୁଏ। ଗୋଧି ଝିଟିପିଠି କାମୁଡ଼ିଲେ କ'ଣ କରାଯିବ? ଅରଖ କ୍ଷୀର ଲଗାଇ ନିଆଁରେ ସେକ ଦେବ। ଘିମିରି ହେଲେ କ'ଣ କରାଯିବ? ଦେହରେ ଚନ୍ଦନ ପାଣି ଲଗାଇବ। ହିଡ଼ିମିଚା ଶାଗ ରସକୁ ଦେହରେ ଲଗାଇବ। ରନ୍ଧା ନଡ଼ିଆ ତେଲକୁ ଦେହରେ ଲଗାଇବ। ତେଲ ପାଣି ମିଶାଇ ଲଗାଇବ। ଯଦି ଏହିପରି କରିବ ଘିମିରି ଦେହରେ ଆସେ ନାହିଁ। ଗଲୁଟି ଉମର ଟୋଭା ଲେମ୍ବୁ ରସ, ହେଙ୍ଗୁ ଡାଲିମ୍ବ ରସ, ବିଟ୍ ଓ ସୌନ୍ଦବ ଲୁଣ ଏକତ୍ର ଗରମ ପାଣିରେ ମିଶାଇ ପିଇଲେ ବାତଜଗ୍ଲପ ଭଲ ହୋଇଥାଏ। 40 ଗ୍ରାମ ଶୁଣ୍ଠି, 200 ଗ୍ରାମ ଖସା, 100 ଗ୍ରାମ ଗୁଡ଼ ଏକତ୍ର ବାଟି ଗରମ ଦୁଧରେ ଜୀର୍ଣ୍ଣଶକ୍ତି ଅନୁସାରେ ଖାଇବ। ଜୁଆଣୀ ଓ ଘୋଳ ଦହିରେ ବିଟ୍ ଲୁଣ ପକାଇ ପିଇବ। ଜୁଜୁଲିଆ ପୋକକୁ କଦଳୀରେ ପୁରାଇ ଖାଇବ। ଅଣ୍ଡିରା ଢାଲ ଫୁଲକୁ ପୋଡ଼ି ତାହାର ଭସ୍ମକୁ ପାଣିରେ ଗୋଲାଇ 8 ଦିନ ଖାଇବ। ଯଦି ଏହିପରି କରିବ ଗୁଲ୍ଟି ଉମରୁ ପାର ହୋଇପାରିବ। ଗୋଦର ଅମୃତଭଣ୍ଡା ପ୍ରତ୍ୟୁକ ବାଟି ଗୋଦରରେ ଲେପ ଦେବ। ଗନେରିଆ 15 ଦିନ ପର୍ଯ୍ୟନ୍ତ ପ୍ରତିଦିନ 25-50 ଟୋପା ବରକ୍ଷୀର ପାଚିଲା କଦଳୀ ସହିତ ମିଶାଇ ଖାଇବ। 11 ଦିନ ପର୍ଯ୍ୟନ୍ତ ପ୍ରତିଦିନ 3-7-8 ଚାମଚା କଦଳୀ ମଞ୍ଜାରସ ପିଇବ। ଯଦି ଏହିପରି କରିବ ଗନେରିଆରୁ ପାହାର ହୋଇପାରିବ ଜ୍ୱର ନ ହେବା ପାଇଁ। ଗେଣ୍ଡା ମାଂସକୁ ବିନା ମସଲାରେ 3 ମାସ ପର୍ଯ୍ୟନ୍ତ ଖାଇବ। ଏହା ପାନୀୟରେ ଥିବା ଗେଣ୍ଡା ଯଦି ଏହିପରି କରିବ ଜ୍ୱର ନ ଜ୍ୱର ହେବ ନାହିଁ। ବଉଳ ଛେଲି ଓ ଅରୁଆ ଚାଉଳ ବାଟି ଖାଇବ। ଡାଲିମ୍ବ ପତ୍ର ପଚାଙ୍ଗ ବାଟି ଖାଇବ। ତାହାର ଚେର ଛେଲି ପତ୍ର ଫଳ ଫୁଲ ସବୁ ମିଶାଇ ଖାଇବ। ଯଦି ଏହିପରି କରିବ ତାହେଲେ ଜ୍ୱର ଦେହକୁ ଆସିବ ନାହିଁ। ପ୍ରିୟ ଶ୍ରୋତା, ଯଦି ଏହି ଠିକଣା ଯେଉଁ ଠିକଣା ଗୁଡ଼ାକ ମୁଁ ଆପଣମାନଙ୍କୁ କହିଲି, ଯଦି ଏହିସବୁ ଆପଣମାନଙ୍କ ଗୃହରେ ବା ଘରରେ ସାହାଯ୍ୟକାରୀ ହେଉଅଛି, ଏହା ବହୁତ ଉତ୍ତମ କଥା ଓ ଆମେ ବହୁତ ଖୁସି ହେବୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଦେଖାଅ କୋ ପଥ ତୁମ କୃଷ ବହି ସଦା ଚାଲିବି ପ୍ରଭୁ ହେ ଦେଖାଅ କୋ ପଥ ତୁମ ଅପାଟରି ଚାଲିବି ପ୍ରଭୁ ହେ ଦେଖାଅ ପଥ ତୁମ।
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁ ଆମ ସ୍ଥାନ ନେଲେ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତଃସ୍ୱାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୱାମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୱାମୀ ପରମ ପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ, ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜି ଆମେମାନେ ଆଲୋଚନା କରୁଅଛୁ ଯୀଶୁ ଆମ ସ୍ଥାନ ନେଲେ। ଗତକାଲି ଆମେ ଚିନ୍ତା କରିଥିଲୁ ସେଇ ଜୀଅନ୍ତା ଛାଗ ବିଷୟରେ, ସେଇ ମୁଖ୍ୟ କାର୍ଯ୍ୟ ଯାହା ଆମେ ସେହି ବର୍ଷ ଶେଷରେ ହେଉଥିଲା ତାହା ବିଷୟରେ ଆମେ କାଲି ଚିନ୍ତା କରିଥିଲୁ କି କ୍ଷମାଦାନର ପରିସର ବାହାରେ ସେଥିରେ ଆମେ ଚିନ୍ତା କରିଥିଲୁ କି ମହାଯାଜକ ସେଇ ଛାଗ ଯାହା ପାଇଁ ସୈତାନ ପାଇଁ ବଛା ଯାଇଥିଲା ତାହା ବିଷୟରେ ଆମେ କାଲି ଚିନ୍ତା କରିଥିଲୁ। ତାହେଲେ ଚାଲନ୍ତୁ ସେହି ବିଷୟକୁ ଆଜି ଆମେ ଆଗକୁ ବଢ଼େଇବା। ସେହି ଜୀବନ୍ତ ଛାଗ ପ୍ରତି ଯେଉଁ କ୍ରିୟାକର୍ମ ଯୁକ୍ତ କାର୍ଯ୍ୟ କରାଯାଏ ସେଥିରେ ତାକୁ ଉତ୍ସର୍ଗୀକୃତ ବୋଲି ନୈବେଦ୍ୟ ଭାବରେ ଗଣନା କରାଯାଏ ନାହିଁ। ଦୁଇଟି ଛାଗ ମଧ୍ୟରେ କେଉଁ ଗୋଟିକ ଯିହୋବାଙ୍କ ପାଇଁ ଆଉ କେଉଁ ଗୋଟିଏ ସୈତାନ ବା ଆଜରେଲର ହେବ ସେଥିପାଇଁ ଗୁଲି ବାଣ୍ଟ କରାଯାଏ। ଯିହୋବାଙ୍କ ନିମନ୍ତେ ଯେଉଁ ଛାଗ ଠିକ୍ ହୁଏ ତାହାକୁ ପାପାର୍ଥିକ ବଳିବାହା ଭାବରେ ବ୍ୟବହାର କରାଯାଏ। ପଢ଼ନ୍ତୁ ଲେବିୟ ପୁସ୍ତକ 16:9-15।
ଏହି ସେଠି ଆପଣ ପାଉଛନ୍ତି ବିପକ୍ଷରେ ଶୈତାନ ତାହା ଆଜରେଲ ନିମନ୍ତେ ଯେଉଁ ଛାଗ ନିର୍ଣ୍ଣୟ ହୋଇଥାଏ ତାହାକୁ ଜୀଅନ୍ତା ଛାଗ ବୋଲି ମଧ୍ୟ କହନ୍ତି। ଏହି ଛାଗକୁ ହତ୍ୟା କରାଯାଏ ନାହିଁ, ଏହାକୁ ବଲିକୃତ ନୈବେଦ୍ୟ ଭାବରେ ବ୍ୟବହାର କରାଯାଇନଥାଏ ବୋଲି ଭାବନା ଜନ୍ମାଇବାକୁ ପଡ଼ିଥାଏ। ମହାଯାଜକ ସମଗ୍ର ଧର୍ମଧାମ ନିମନ୍ତେ ପ୍ରାୟଚିତ କାର୍ଯ୍ୟ ସମାପ୍ତ କଲାପରେ ଜୀଅନ୍ତା ଛାଗ ପ୍ରତି ଯେଉଁ କାର୍ଯ୍ୟ ଥାଏ ତାହା ତା ପରିବର୍ତ୍ତୀ ସମୟରେ କରାଯାଇଥାଏ। ପଢ଼ନ୍ତୁ 20 ପଦରେ, ଏହି ବିଷୟକୁ ବହୁତ ଗୁରୁତ୍ୱ ଦିଆଯାଇପାରିବ ନାହିଁ। ଧର୍ମଧାମ କିମ୍ବା ଲୋକମାନଙ୍କର ପ୍ରକୃତ ସୂଚୀ ହେବା କାର୍ଯ୍ୟରେ ଜୀଅନ୍ତା ଛାଗ ପ୍ରତି ଅଧି ବିଧି ପ୍ରକାରେ ଯାହା କରାଯାଇଥିଲେ ମଧ୍ୟ ତାର ସେଥିରେ କିଛି ଅଂଶ ନଥାଏ। ପ୍ରିୟସୋତା, ଆଜରେଲ କିଏ କିମ୍ବା ଆଜରେଲ କ'ଣ? ଆଦ୍ୟ ଜିହୁଦୀ ବ୍ୟାଖ୍ୟାକାରୀମାନେ ସ୍ୱର୍ଗର ମୂଲ ବାସିନ୍ଦା ପାପୀ ଦୂତଙ୍କ ଆଜରେଲ ଭାବରେ ଚିହ୍ନଟ କରିଅଛନ୍ତି ଏବଂ ସେ ହେଉଛନ୍ତି ମନ୍ଦ ବିଷୟରେ ପ୍ରାଥମିକ ଲେଖକ, ଏପରିକି ସେ ମନ୍ଦଦୂତମାନଙ୍କର ଅଧିପତି ଅଟନ୍ତି। ଅବଶ୍ୟ ଆମେ ତାକୁ ବର୍ତ୍ତମାନ କହୁଅଛୁ ବା ଆମେ ତାଙ୍କୁ ସଙ୍କେତିତ ଭାବେ ଲୁସିଫରଙ୍କୁ ଜାଣିଛୁ। ଜୀଅନ୍ତା ଛାଗ ସହିତ କ୍ରିୟାକର୍ମ ଅନୁଆଈ ପାପର ଅନ୍ତିମ ବିଲୋପ ସକାଶେ ବିଧିଯୁକ୍ତ କାର୍ଯ୍ୟ କରାଯାଇଥାଏ। ପ୍ରଥମ କରି ପାପ ପାଇଁ ଯିଏ ଦାୟୀ ତା ଉପରେ ପାପ ରଖାଯାଏ ଏବଂ ଲୋକମାନଙ୍କର ପାପ ସେ ବହନ କରି ନେଇଥାଏ। ଶାସ୍ତି ଦେବା ଭାବନାରେ ପ୍ରାୟଚିତ କାର୍ଯ୍ୟ କରାଯାଇଥାଏ। ପଢ଼ନ୍ତୁ 16:10, ପାପ ନିମନ୍ତେ ଅନ୍ତିମ ଦାୟୀ ରହି ଛାଗ ପାପ ବହନ କରିଥାଏ। ପ୍ରିୟସୋତା, ଶୟତାନ ତାହେଲେ କ'ଣ? ଆମ ପ୍ରତି ଆମ ପରିତ୍ରାଣ ନିମନ୍ତେ ତାର ଭୂମିକା ତୁଲାଇଥାଏ କି? ଏ ବିଷୟରେ ଆମେ ସେମିତି ହିଁ ଶିକ୍ଷା ଦେଉଛୁ ବୋଲି ଅନ୍ୟମାନେ ଆମ ଉପରେ ମିଥ୍ୟା ଆରୋପ କରୁଅଛନ୍ତି। ଅବଶ୍ୟ ଆମେ ସେମିତି କରୁନାହୁଁ। ଅବଶ୍ୟ ଶୈତାନ ଯେକୌଣସି ପ୍ରକାରେ ଆମ ନିମନ୍ତେ ପାପ ବହନ କରିବ, କେବଳ ଯୀଶୁ ହିଁ ପରିତ୍ରାଣ କାର୍ଯ୍ୟ ସାଧନ କରିଅଛନ୍ତି। ଯଦି ଆମର ମୁକ୍ତି ନିମନ୍ତେ ଶୈତାନର ଅଂଶ ଅଛି ବୋଲି ଭାବୁଛୁ ତାହେଲେ ତାହା ଈଶ୍ୱର ନିନ୍ଦା ବିଷୟ ଅଟେ। ବିଶ୍ୱତ ପାରାୟଣ ସାକ୍ଷାର ବ୍ୟବସ୍ଥାରେ କ୍ରିୟାକର୍ମଯୁକ୍ତ ଜୀଅନ୍ତା ଛାଗରେ ଏକ ସମଲା ଚାଲ ବିଷୟ ଥିବାର ଦେଖିବାକୁ ପାଉ। ଦୋଷ ସାବ୍ୟସ୍ତ କରୁଥିବା ବ୍ୟକ୍ତି ଏବଂ ଦୋଷୀ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟନ ହୁଅନ୍ତି। ଯାଜକ ଓ ବିଚାରପତିମାନଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥାଏ। ଅନୁସନ୍ଧାନ କାର୍ଯ୍ୟ ଅନୁଷ୍ଠିତ ହୁଏ ଏବଂ ଯଦି ଦୋଷ ଦର୍ଶାଉଥିବା ବ୍ୟକ୍ତି ବିଶ୍ୱତ ପରାୟଣ ସାକ୍ଷା ଦେବାର ଦେଖାଯାଏ ତାହେଲେ ସେ ଦଣ୍ଡିତ ହେବ। ଉଦାହରଣ ସ୍ୱରୂପ ତା ରାଜାଙ୍କ ପ୍ରତି ଅନୁଗତ୍ୟ ରଖିଥିବା ମଧ୍ୟୟମଙ୍କ ନିମନ୍ତେ ହମାନ ଫାଶୀ ଖୁଣ୍ଟ ତିଆରି କରି ରଖିଥିଲେ, ଆଉ ସେହି ଫାଶୀ ଖୁଣ୍ଟରେ ହମାନ ନିଜର ପ୍ରାଣ ଦେଇଥିଲେ। ସେହିପରି ଈଶ୍ୱରଙ୍କ ଦୟାପୂର୍ଣ୍ଣ କ୍ଷମା ନିମନ୍ତେ ଈଶ୍ୱରଙ୍କୁ ପୁନର୍ବାର ଧନ୍ୟବାଦ ଏବଂ ପ୍ରକୃତ କଥା ହେଉଛି ଯେ ସେ ଆମର ପାପକୁ ଆଉ ସ୍ମରଣ କରିବେ ନାହିଁ। ପଢ଼ନ୍ତୁ 31:34, ଥରେ ଆମର ପାପ କ୍ଷମା ହେଲେ ତାକୁ ଆଉ ମନେ ନ ପକାଇବାକୁ ଆମେ କ'ଣ ଶିକ୍ଷା କରିବା? ଏହା କରିବା ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଅଟେ ଏହି ବିଷୟରେ ଆପଣ ବର୍ତ୍ତମାନ ଚିନ୍ତା କରନ୍ତୁ। ପ୍ରିୟ ଶ୍ରୋତା, ସେହି ଛାଗ ଯିଏକି ଆମମାନଙ୍କ ପାଇଁ ମୃତ୍ୟୁ ହେଲେ, ଯେପରି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଜୀବନ ଲାଭ ପାଇପାରିବୁ, ସେହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମ୍ଭ ସେହି ମଧୁର ନାମରେ କୋଟି କୋଟି ଝୁଆର ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭେ ହି ପ୍ରଶଂସା, ସମ୍ମାନ, ଗୌରବର ଯୋଗ୍ୟ। ବର୍ତ୍ତମାନ ଯେଉଁ ବିଷୟରେ ଆମେ ଶିକ୍ଷା ଲାଭ କଲୁ, ତାହା ମନେ ରଖିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ ଓ ଆଶିଷରେ ଭରାଇ ଦିଅ ଓ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ସେହି ବାକ୍ୟ ଅନୁସାରେ ଆମେ ନିଜକୁ ସମର୍ପଣ କରି ଚାଲିପାରିବୁ। ଆଉ ପରିଶେଷ ଯେବେ ତୁମ୍ଭେ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ନିବେଦନ କରୁଅଛୁ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।